ଜଗଜ୍ଜନନୀ ମା ଆଦିଶକ୍ତି ଯୁଗେ ଯୁଗେ ମର୍ତ୍ତ୍ୟବାସୀ ସନ୍ତାନମାନଙ୍କର ଦୁଃଖ ଶୋକ ହରଣ ପାଇଁ ଆବିର୍ଭୂତ ହୁଅନ୍ତି। ନାନା ସ୍ଥାନରେ ନାନା ରୂପରେ ବିଭିନ୍ନ ନାମ ଧରି ଆପଣାର ମହିମା ପ୍ରକଟ କରନ୍ତି। କେଉଁଠି ସେ ସାରଳା, କେଉଁଠି ପୁଣି ବିମଳା, ଚର୍ଚ୍ଚିକା ଭଗବତୀ ଚଣ୍ଡୀ ନାମରେ ପୁଣି ସେ ପୂଜିତ ହୁଅନ୍ତି ଅନ୍ୟ କେଉଁଠି। ସବୁଠାରେ କିନ୍ତୁ ସେ ପରମ କଲ୍ୟାଣମୟୀ ସନ୍ତାନ ବତ୍ସଳା। ସେଇ ମା ପ୍ରକଟିତ ହୋଇଛନ୍ତି ବାଘଟିଆ ଗ୍ରାମରେ। ଗୋଜବାୟାଣୀ ନାମରେ ତାଙ୍କର ଖ୍ୟାତି ଆଜି ଚାରିଆଡ଼େ ବ୍ୟାପି ଯାଇଛି। ଭକ୍ତମାନଙ୍କର ଦୁଃଖ ଦୂର କରିବା ପାଇଁ ସେ ଅଦ୍ଭୁତ ମହିମା ପ୍ରକଟ କରିଛନ୍ତି। ସେଇ ମାଙ୍କ ପାଦରେ ଶରଣ ନେବା ପାଇଁ ଭକ୍ତର ମନ ବ୍ୟାକୁଳ ହୋଇଉଠେ। ମାଙ୍କୁ ଦେଖିବା ପାଇଁ ସେ ଧାଇଁଯାଏ ସାମାନ୍ୟ ବିଳମ୍ବ ନ କରି।
ଚାଲ ସଖୀ ଯିବା ଦେଖି ଆମେ ଗୋଜବାୟାଣୀ, ଚାଲ ସଖୀ ଯିବା ଦେଖି ଆମେ ଗୋଜବାୟାଣୀ। ଆରତ ଭଞ୍ଜନୀ ମାତ ନା ଚାରିଆଡ଼େ ଖ୍ୟାତ, ହରଇ ଦୁଃଖ ଦୂରିତ ଶୁଣଇ ଡାକ ତୁରିତ। ପାପତାପ ବିନାଶିନୀ ସେତ ପାପତାପ ବିନାଶିନୀ। ଚାଲ ସଖୀ ଯିବା ଦେଖି ଆମେ ଗୋଜବାୟାଣୀ, ଚାଲ ସଖୀ ଯିବା ଦେଖି ଆମେ ଗୋଜବାୟାଣୀ। ବାଘଡିଆ ଗୋଜେ ରହି ଲୀଳା କରେ ମହାମାୟୀ, ଡାକୁଥାନ୍ତି ମା ବିପଦରେ ହୁଅ ସାହା। ବସିତୁ ଅଶ୍ୱ ଉପରେ ବିହାର କରୁ ରାତିରେ, ଭକତରେ ପରସନ ହୋଇଦେଉ ଦରସନ। ତୁହି ମା ଦୁଃଖ ହାରିଣୀ ମା, ତୁହି ମା ଦୁଃଖ ହାରିଣୀ। ଚାଲ ସଖୀ ଯିବା ଦେଖି ଆମେ ଗୋଜବାୟାଣୀ, ଚାଲ ସଖୀ ଯିବା ଦେଖି ଆମେ ଗୋଜବାୟାଣୀ। ବାଟରେ ବାଟ ଦେଖାନ୍ତି, ଘାଟରେ ଘାଟ ଜଗନ୍ତି, ସଭିଙ୍କ ଦୁଃଖ ବୁଝନ୍ତି, ସଭିଙ୍କ ରୋଗ ହରନ୍ତି। କଦଳୀ ନଡ଼ିଆ ଭୋଗ ମାଙ୍କୁ ଦିଏ ଆନନ୍ଦ, ପାଇବା ତାଙ୍କ ପ୍ରସାଦ ମେଣ୍ଟିବ ତମନ ସାଧ। ପାଦେ କରିବ ମାଗୁଣୀ ତର, ପାଦେ କରିବ ମାଗୁଣୀ। ଏ ଚାଲ ସଖୀ ଯିବା ଦେଖି ଆମେ ଗୋଜବାୟାଣୀ, ଚାଲ ସଖୀ ଯିବା ଦେଖି ଆମେ ଗୋଜବାୟାଣୀ। ମାଛ ଘାଣ୍ଟିଆ ଲାଗେ ଭାରି ସୁଆଦିଆ, ଓ ପୋଡ଼ା ବଳି ତାକୁ ଦେଇ କହିବା ଦୁଃଖ ବୁଝାଇ ବୁଝିବ ସେ ଆମ ଦୁଃଖ କେବେ ନହିବ ବିମୁଖ ହେବ ଆମ ସାହା ପକ୍ଷ ତାପାଦରେ ଲୟ ରଖ ସେତ ଜଗତ କଲ୍ୟାଣୀ ମା ସେତ ଜଗତ କଲ୍ୟାଣୀ ଚାଲ ସଖୀ ଯିବା ଦେଖି ଆମେ ଗୋଜ ବାୟାଣୀ ଚାଲ ସଖୀ ଯିବା ଦେଖି ଆମେ ଗୋଜ ବାୟାଣୀ ଝଙ୍କଡ଼ରେ ସେ ସାରଳା ପାଖ ଟପୁରେ ମଙ୍ଗଳା ଭଗବତୀ ବାଣପୁରେ ବିମଳା ଶ୍ରୀକ୍ଷେତ୍ରରେ ସେହି ଉମା ସେହି ରାମା ସେହି ଦୁର୍ଗା ସେହି ଶ୍ୟାମା ଜଗତ ମଙ୍ଗଳ ପାଇ ମାତା ଅଛି ବିଜେ ହୋଇ ଶୁଣୁଛି ଦୁଃଖ ଦଇନି ସେ ତ ଶୁଣୁଛି ଦୁଃଖ ଦଇନି ଚାଲ ସଖୀ ଯିବା ଦେଖି ଆମେ ଗୋଜ ବାୟାଣୀ ଚାଲ ସଖୀ ଯିବା ଦେଖି ଆମେ ଗୋଜ ବାୟାଣୀ ଭାରତ ଭଞ୍ଜନୀ ମାତ ନା ଚାରିଆଡ଼େ ଖ୍ୟାତ ହରଇ ଦୁଃଖ ଦୂରିତ ଶୁଣଇ ଡାକ ତୁରିତ ପାପ ତାପ ବିନାଶିନୀ ସେ ତ ପାପ ତାପ ବିନାଶିନୀ ଚାଲ ସଖୀ ଯିବା ଦେଖି ଆମେ ଗୋଜ ବାୟାଣୀ 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 ଚାଲ ସଖୀ ଯିବା ଦେଖି ଆମେ ଗୋଜ ବାୟାଣୀ।